ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ଯୋଗାଯୋଗ ବିଭାଗର ପାଠ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଦେବାଶିଷ ମହାପାତ୍ର। ବିଦ୍ୟାର୍ଥୀଗଣ, ଆମେ ଗତ ଅଧ୍ୟାୟରେ ଦେଖିଥିଲେ ଯେ ବର୍ଣ୍ଣ କ'ଣ, ବର୍ଣ୍ଣ କାହାକୁ କୁହାଯାଏ ଏବଂ ବର୍ଣ୍ଣର ବିଭାଗୀକରଣ ଏବଂ ବର୍ଣ୍ଣଗୁଡ଼ିକ ମିଶିକିରି କିଭଳି ଶବ୍ଦ ଗଠନ କରନ୍ତି ସେ ବିଷୟରେ ଆମେ ଆଜି ଆଲୋଚନା କରିବା ଏବଂ ବର୍ଣ୍ଣର ଉପଯୋଗିତା ଏବଂ ବର୍ଣ୍ଣର ବ୍ୟବହାର କିଭଳି ଶବ୍ଦ ପାଇଁ ସଦୁପଯୋଗ ହୋଇପାରିବ ସେ ବିଷୟରେ ମଧ୍ୟ ଆଜି ଆମେ ଆଲୋଚନା କରିବା। ତେବେ ଆଲୋଚନା କରିବା ପୂର୍ବରୁ ଆମେ ଦେଖିବା ଯେ ଶବ୍ଦ କାହାକୁ କୁହାଯାଏ। ଯଦି ଆମେ ସଂଜ୍ଞା ବିଷୟରେ ଦେଖିବା ତାହେଲେ ଆମେ ଦେଖିବା ଯେ ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ, ମାନେ ଗୋଟିଏ ବର୍ଣ୍ଣ ବା ଗୋଟିଏରୁ ଅଧିକ ବର୍ଣ୍ଣ ଯଦି ଏକାଠି ହୋଇ କିଛି ଗୋଟିଏ ଅର୍ଥ ପ୍ରକାଶ କରୁଥାନ୍ତି ତାହେଲେ ସେଇଟାକୁ ଆମେ କହିବା ଶବ୍ଦ। ମାନେ ଶବ୍ଦ କହିଲେ ତାର ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ଥିବ। ସେଇଥିପାଇଁ ମନେରଖ, ଶବ୍ଦକୁ କୁହାଯାଏ ଭାଷାର ଗୋଟିଏ ଅର୍ଥ ପ୍ରକାଶଧର୍ମୀ ଏକକ, ଇଂରାଜୀରେ ଯାହାକୁ ଆମେ କହୁ ୟୁନିଟ୍। ଏବେ କିଛି କଥା ଆମେ ମନେ ରଖିବା, କ'ଣ ସେ କଥାଗୁଡ଼ିକ? ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାହାକୁ ଆମେ କହିବା ଶବ୍ଦ। ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାହାକୁ ଆମେ କହିବା ଶବ୍ଦ। ତେଣୁ ଭାଷାର ପ୍ରଥମ ଆମେ ଜାଣିଲେ ଭାଷାର କ'ଣ ଆବଶ୍ୟକତା, ପ୍ରଥମ ଆବଶ୍ୟକତା ରହିଲା ଗୋଟେ ବର୍ଣ୍ଣ, ତାପରେ ବର୍ଣ୍ଣ ମିଳିତ ହେଲେ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଆମେ କହିପାରିବା ଶବ୍ଦ। ଆଚ୍ଛା, ଏଇ ଶବ୍ଦ ହେଲେ ଆମ ଓଡ଼ିଆ ଭାଷା ବିଷୟରେ ଆମେ ଆଲୋଚନା କରୁଛେ, ଯେହେତୁ ଆମର ବିଭାଗ ଓଡ଼ିଆ ଭାଷା ଓ ଯୋଗାଯୋଗ ବିଭାଗ, ତେଣୁ ଆମେ ସେଇ ବିଷୟରେ ଟିକେ ଗୁରୁତ୍ୱ ଦେବା ଯେ ଓଡ଼ିଆ ଭାଷାରେ ଆମେ କେଉଁ କେଉଁ ଶବ୍ଦ ବ୍ୟବହାର କରୁଛେ ଏବଂ ତାର କିଛି ନାଁ ଅଛି କି ନା ତାର କିଛି ବିଭାଗର ନାମକରଣ କରାଯାଇଛି କି, ହଁ ସେ ବିଷୟରେ ଟିକେ ଆଲୋଚନା କରିବା। କ'ଣ ସେ ବିଭାଗ ସବୁ? ନା ଶବ୍ଦର ବିଭାଗୀକରଣ କହିଲେ ଆମେ ଓଡ଼ିଆରେ ଦେଖିବା ଯେ ତତ୍ସମ, ତଦ୍ଭବ, ଦେଶଜ ଆଉ ଆହୁତ ବା ବୈଦେଶିକ, ଏଇ ଚାରିଟା ବିଭାଗରେ ଆମର ଓଡ଼ିଆ ଶବ୍ଦ ଭଣ୍ଡାର ପରିପୁଷ୍ଟ ହୋଇଛି ବା ପୁଷ୍କଳ ହୋଇଛି ବା ଓଡ଼ିଆ ଶବ୍ଦ ଭଣ୍ଡାରକୁ ଆମେ ଗୌରବାନ୍ୱିତ କରିଛେ ଏଇ ଚାରିଟା ବିଭାଗକୁ ନେଇକି। ସେ କ'ଣ କ'ଣ ରହିଲା ଓଡ଼ିଆ ଶବ୍ଦ ଭଣ୍ଡାର ଆମେ ଦେଖିବା। ଚାରିଟା ମୁଖ୍ୟ ବିଭାଗ ବା ଆମେ ଓଡ଼ିଆ ଶବ୍ଦକୁ ଆମେ ଚାରି ଭାଗରେ ବିଭକ୍ତ କରିପାରିବା। ଆଚ୍ଛା, ଏଇ ଯେଉଁ ବିଭାଗ କଲେ ତାକୁ ଏଇସବୁ ବିଭାଗରେ କେଉଁ କେଉଁ ଶବ୍ଦକୁ ଆମେ ରଖିପାରିବା ସେ ବିଷୟରେ ମଧ୍ୟ ଆମେ ଟିକେ ଆଲୋଚନା କରିବା ଯେ ସଂସ୍କୃତ ଭାଷାର କେତେକ ଶବ୍ଦ ଆମେ ଅବିକଳ ଭାବରେ ଓଡ଼ିଆ ଭାଷାରେ ବ୍ୟବହାର କରୁଛେ, ମାନେ ପୁରା ଜେରକ୍ସ କପି ଆମେ ତାକୁ କହିପାରିବା। ହଁ, ଜେରକ୍ସ କପି କହିଲେ ଆଉ ଟିକେ ଭଲ ଭାବରେ ବୁଝିପାରିବ ଯେ ଅବିକଳ ପୁରା ସେଇ ନକଲ ପୁରା ସେଇଟାକୁ ଆମେ କହୁଛୁ ତତ୍ସମ। ଆଚ୍ଛା, ଯଦି ଏଇଟା ରହିଲା ତତ୍ସମ ତାହେଲେ ତଦ୍ଭବ ବୋଲି କାହାକୁ କହିବା? ଯେ ଆମେ ଓଡ଼ିଆରେ ବ୍ୟବହାର କରୁଥିବା କେତେକ ଶବ୍ଦ ସଂସ୍କୃତ ଶବ୍ଦରୁ ଜାତ ହୋଇଛି ବା ଉଦ୍ଭବ ହୋଇଛି, ଏଇସବୁ ଶବ୍ଦକୁ ଆମେ କହୁଛେ ତଦ୍ଭବ ଉଦ୍ଭବ। ଦେଖନ୍ତୁ ତଦ୍ଭବ ସେଇଟା ହେଉଛି ସଂସ୍କୃତ ଭାଷାର ଶବ୍ଦରୁ ଜାତ ବା ଉଦ୍ଭବ, ଆକୁ ଆମେ କହୁଛୁ ତଦ୍ଭବ। ଦେଶଜ ଏଇଟାରେ ବୁଝିବାରେ କିଛି ଅସୁବିଧା ହେଉନି, ଦେଶଜ ପୁରା ଖାଣ୍ଟି ପୁରା ଆମର ନିଜସ୍ୱ ସେଇଟା ହେଉଛି ଦେଶଜ ଶବ୍ଦ, ତେଣୁ ଏଇଟା ହେଉଛି ନିଜସ୍ୱ। ଓଡ଼ିଆରେ କହୁନାହାନ୍ତି ଖାଣ୍ଟି, ଆମର ପୁରା ଖାଣ୍ଟି ଖାଣ୍ଟି ଓଡ଼ିଆ ଆମର ଏଇଟି ମୌଳିକ ଶବ୍ଦ ଯୋଉଟା। ତାହେଲେ ଆହୁତ ଏଇ ଶବ୍ଦଟିକୁ ଦେଖ, ଆହୁତ ଆସିଛି କୋଉଠୁ ଆସିଛି? ବାହାରୁ ଆସିଛି, ସେଇଥିପାଇଁ ଆଉ ଗୋଟେ ତାର ଆମେ ଦେଖିପାରିବା ଆଉ ଗୋଟେ ଶବ୍ଦ ରହିଛି ବୈଦେଶିକ, ବିଦେଶରୁ ଆସିଛି। ଆପଣମାନେ ଦେଖିପାରିବେ ଯେ ଧରାଯାଉ ଫରାସୀ ଭାଷାରୁ, ପର୍ତ୍ତୁଗୀଜ ଭାଷାରୁ, ଇଂରାଜୀ ଭାଷାରୁ, ବହୁ ଭାଷାରୁ ଆମ ଓଡ଼ିଆ ଶବ୍ଦ ଭଣ୍ଡାରକୁ ଶବ୍ଦଗୁଡ଼ିକ ଆସିଛି ଏବଂ ବାରମ୍ବାର ବାରମ୍ବାର ତାକୁ ବ୍ୟବହାର କରିବା ଫଳରେ ସେହି ଶବ୍ଦଗୁଡ଼ିକ ମଧ୍ୟ ଆମ ଶବ୍ଦ ଭଣ୍ଡାରରେ ପଶି ସେଇଟା ନିଜସ୍ୱ ଶବ୍ଦ ହୋଇଯାଇଛି। ଯେଉଁ ଶବ୍ଦରୁ କୌଣସି ବର୍ଣ୍ଣ କାଟି ହୁଏ ନାହିଁ ତାହା ହେଉଛି ମୌଳିକ ଶବ୍ଦ। ମୁଁ କହିଲି ନା ଯେ କିଛି ଆମେ ମନେ ରଖିବା, ଓଡ଼ିଆ ବର୍ଣ୍ଣ ବିଷୟରେ ଆମେ ବିଶେଷ ଭାବରେ ଆଲୋଚନା କରିବା ପୂର୍ବରୁ କିଛି କଥା ଆମେ ମନେ ରଖିବା ଉଚିତ। ଯେମିତିକି ଆମେ କହିଲେ ଯେ କୌଣସି ଶବ୍ଦର ଯଦି କୌଣସି ବର୍ଣ୍ଣ ନ କାଟି ଦିଆଯାଏ ବା କାଟିଦେଲେ ତାର ଅର୍ଥ ତାର ବିକୃତ ହେଇଯାଏ ବା ଅର୍ଥ କିଛି ନ ରହିତେ ତାହା ହେଉଛି ମୌଳିକ ଶବ୍ଦ। ସେହିଭଳି ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ଶବ୍ଦ ଯୋଡ଼ି କରି ନୂଆ ଶବ୍ଦ ହେଲେ ତାକୁ ଆମେ କହୁଛୁ ବ୍ୟୁତ୍ପନ୍ନ। କିଛି ଯୋଡ଼ିକିରି ଆଉ କିଛି ନୂଆ ଶବ୍ଦ ଯୋଉଟା କରୁଛୁ, ଗୋଟେ ଶବ୍ଦ ସହିତ ଆଉ ଗୋଟେ ଶବ୍ଦ ଯୋଡ଼ିଦେଲୁ, ତା ସହିତ ଆଉ ଗୋଟେ ଯୋଡ଼ିଦେଲୁ, ତାକୁ ଭାଙ୍ଗିକିରି ଆଉ ଗୋଟେ ଶବ୍ଦ ନେଇଆସିଲୁ, ସେଟାକୁ ଆମେ କହୁଛୁ ବ୍ୟୁତ୍ପନ୍ନ ଶବ୍ଦ। ଯେ ଏଇ ଯୋଗ ବିଯୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ହୋଇ ବହୁ ନୂଆ ନୂଆ ଶବ୍ଦ ଆମ ଶବ୍ଦ ଭଣ୍ଡାରକୁ ଆସିଯାଇଛନ୍ତି। ଏଇ ଯେଉଁ ଶବ୍ଦ ଗୁଡ଼ିକ ଯେଉଁ ଗଠନ ରୀତି ବା ଧାରାକୁ ଆମେ ବିଭିନ୍ନ ନାଁରେ ନାମିତ କରିଛୁ। କେମିତି ନା ଧର ଯେଉଁ ଲିଙ୍ଗ, ତାପରେ କହିଛୁ ବଚନ, ତାପରେ କହିଛୁ ବିଭକ୍ତି, ସମାସ, ସନ୍ଧି, କୃଦନ୍ତ, ତଦ୍ଧିତ, ଅବୟ, ଉପସର୍ଗ, ଏମିତି ସବୁ ବିଭାଗ ବା ଏସବୁ ନାଁ ଗୁଡ଼ିକ ତୁମେ ଆମର ଏଇ ଯେଉଁ ପ୍ରଥମ ସେମିଷ୍ଟରରେ ତୁମେ ଦେଖିବାକୁ ପାଇବ ଏବଂ ସେଗୁଡ଼ିକ କ'ଣ ସେ ବିଷୟରେ ମଧ୍ୟ ତାର ଉଦାହରଣ ସହିତ ତୁମେ ବୁଝିପାରିବ ଧୀରେ ଧୀରେ। ଯେ ଏଇସବୁ ନାମକରଣ ମଧ୍ୟ ଯାହାକି ଶବ୍ଦର ଗଠନ ରୀତିକୁ ଆମକୁ ବୁଝେଇ ଦେଇଛି। ଆମେ ତାପରେ ଆମେ ଦେଖିବା ଯେ ଆମ ଭାଷାରେ ଆଉ କ'ଣ କ'ଣ ସବୁ ବିଶେଷତ୍ୱ ରହିଛି ବା ବୈଶିଷ୍ଟ୍ୟ ରହିଛି। ଧରାଯାଉ ଆମ ଓଡ଼ିଆ ଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ, ଯେଉଁଟାକୁ ଇଂରାଜୀ ତୁମମାନେ କହିପାରିବ ଜେଣ୍ଡର, ମେଲ୍ ଫିମେଲ୍ ଯେଉଁଟାକୁ ଆମେ କହୁଛୁ ସେଇଟାକୁ ଆମେ କହୁଛୁ ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ। ଏଇଟାକୁ ଆମେ କହୁଛୁ ପୁରୁଷବାଚକ ଶବ୍ଦ ହେଉଛି ପୁଲିଙ୍ଗ ଏବଂ ସ୍ତ୍ରୀବାଚକ ଶବ୍ଦ ହେଉଛି ସ୍ତ୍ରୀଲିଙ୍ଗ। ଏଇଟା ତୁମେମାନେ ବିଦ୍ୟାଳୟରେ ମଧ୍ୟ ତୁମର ବ୍ୟାକରଣ ବହିରେ ମଧ୍ୟ ପଢ଼ିଥିବ, ସେ ବିଷୟରେ ମଧ୍ୟ ଜାଣିଥିବ। ତେବେ ସେ ବିଷୟରେ ଆମେ ଆଉ ଟିକେ ଅଧିକ ଭାବରେ ଆମର ଏଇ ପ୍ରଥମ ସେମିଷ୍ଟରରେ ଟିକେ ଆଲୋଚନା କରିବା। ସେହିଭଳି ଯେ ଯେଉଁଥିରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ଆମେ କହୁ ବଚନ। ସେଇ ଯେଉଁ ବଚନ କଥାଟି ଆମେ କହୁଛେ ଯେ ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକ ବା ଗୋଟିଏ ବୋଲି ଜଣାପଡ଼େ ତାହାକୁ କହୁ ଏକ ବଚନ, ଏବଂ ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବା ବହୁତ ବୋଲି ଜଣାପଡ଼େ ତାହାକୁ ଆମେ କହୁ ବହୁ ବଚନ। ତେଣୁ ଆମେ ଦେଖିଲେ ବଚନ ତାହେଲେ ଦେଖିବା କେତେ ପ୍ରକାରର, ବଚନ ଦୁଇ ପ୍ରକାରର, ଏକ ବଚନ ଆଉ ଗୋଟିଏ ହେଲା ବହୁ ବଚନ। ମନ୍ଦିର, ଛାତ୍ର, ବିଦ୍ୟାଳୟ, ଗୋଟିଏ ଗୋଟିଏ କଥା, ରୁଟି, ଯାହା ଗୋଟିଏ ଗୋଟିଏ। ବହୁ ବଚନରେ କ'ଣ ହେଲା, ଛାତ୍ରମାନେ, ଜନସମୂହ, ଫୁଲ ଗୁଡ଼ିକ, ଏଇଭଳି ଯେଉଁଟାକୁ ଆମେ ବହୁ ସଂଖ୍ୟାରେ ଯେଉଁଟା ଥାଏ, ଯେଉଁଟାକୁ ଆମେ କହୁଛୁ ବ୍ୟକ୍ତିର ସଂଖ୍ୟା ବା କୌଣସି ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବା ବହୁତ ବୋଲି ଜଣାପଡ଼ିଥାଏ ସେଇଟା ହେଉଛି ବହୁ ବଚନ। ଆଜି ତ ଆମେ ଶବ୍ଦ ବିଷୟରେ ଅନେକ କଥା ଜାଣିଲେ। ପିଲାମାନେ ମନେ ରଖ ଯେ ଆମ ଓଡ଼ିଆ ଭାଷାର ଶବ୍ଦର ଗୋଟିଏ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ରହିଛି, ଯାହା ହେଉଛି ଯେ ଆମେ ଶବ୍ଦର ପ୍ରତ୍ୟେକ ଅକ୍ଷରକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରୁ। ସେଇଥିପାଇଁ ଆମେ କହୁ ଯେ ଆମେ ଯାହା ଲେଖୁ ତାହା କହୁ, ଏହା ଆମ ଓଡ଼ିଆ ଭାଷାର ଗୋଟିଏ ବୈଶିଷ୍ଟ୍ୟ। ଆଜି ଆମେ ଶବ୍ଦ ବିଷୟରେ ଜାଣିଲେ ଯେ କିଭଳି ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ଦେଶଜ ଶବ୍ଦ ଏବଂ ଆହୁତ ବା ବୈଦେଶିକ ଶବ୍ଦ ଆମ ଶବ୍ଦ ଭଣ୍ଡାରକୁ ବୃଦ୍ଧିମନ୍ତ କରିଛନ୍ତି, ବୈଚିତ୍ର୍ୟପୂର୍ଣ୍ଣ କରିଛନ୍ତି, ବର୍ଣ୍ଣାଢ଼୍ୟ କରିଛନ୍ତି, ସେହି ବିଷୟରେ ଆମେ ବିସ୍ତୃତ ଭାବେ ଜାଣିଲେ ତାହେଲେ ଆଜି ଆମର ଏଇ ଶବ୍ଦ ଅଧ୍ୟାୟକୁ ଏଇଠି ରଖିବା। ଆମେ ପରବର୍ତ୍ତୀ ଅଧ୍ୟାୟରେ ଦେଖିବା ଯେ କିଭଳି ଓଡ଼ିଆ ବିଶେଷ୍ୟ ଆଉ ବିଶେଷଣ କିଭଳି ଭାବରେ ଆମ ଭାଷାକୁ ଅଧିକରୁ ଅଧିକ ବୃଦ୍ଧିମନ୍ତ କରିଛନ୍ତି। ତାହେଲେ ଆଜି ପାଇଁ ଏତିକି।